ସବୁଜ ପୃଥିବୀ ଗଢ଼ିବା, ସୁସମ୍ପର୍କ ସମାଜ ଗଢ଼ିବା, ସୁସ୍ଥ ବାତାବରଣ ଆମେ ତିଆରିବା। ହଁ ସାଥୀ, ବନକମନ ଆମର ଜୀବନ, ବନକମନ ଆମର ଧନ, ଗଛ ଲଗାଇ ନେଲେ ଯତ୍ନ, ଗଛ ଦେଶୀ ଖାଦ୍ୟ ବସ୍ତ୍ର ବାସଘର ସାଙ୍ଗେ ଦେଶୀ ଅମ୍ଳଜାନ ପବନ। ଏହି ସନ୍ଦେହ ସହ ସମସ୍ତ ରେଡ଼ିଓ ଶ୍ରୋତାଙ୍କୁ ସ୍ୱାଗତ କରୁଛି ଆଜିର ଅଧ୍ୟାୟକୁ ମୁଁ ମୁସ୍କାନ ଖୋସଲା। ସାଥୀ, ଆସନ୍ତୁ ଜାଣିବା ଆଜିର ଆକର୍ଷଣରେ ଆପଣମାନଙ୍କ ପାଇଁ କ'ଣ ସବୁ ରହିଛି। ସାଥୀ, ତେବେ ଶୁଣିବା ଆଜିର ଅନୁଚିନ୍ତା। ଏହା ପରେ ପରେ ରଖିଛୁ ପିଲାମାନଙ୍କ ଗପ ପଢ଼ା, ଗୋଟିଏ ସୁନ୍ଦର ଗୀତ ଶେଷରେ ଶୁଣିବାକୁ ପାଇବେ ଜଣା ଅଜଣା। ତେବେ ଆସନ୍ତୁ ସାଥୀ ଶୁଣିବା ଆଜିର ଅନୁଚିନ୍ତା।
ନମସ୍କାର ଶ୍ରୋତା ବନ୍ଧୁ, ଆଜିର ଅନୁଚିନ୍ତାକୁ ଆପଣମାନଙ୍କୁ ସ୍ୱାଗତ ଜଣାଉଛି ମୁଁ ଦେବୀ ଅଡ଼ାରି। ଯେଉଁଠି ଭଲ ପାଇବା ଥାଏ ସେଠି ଅଭିମାନ ମଧ୍ୟ ଥାଏ। ମଣିଷ ସବୁବେଳେ ଅନ୍ୟମାନଙ୍କ ଭୁଲକୁ ଦେଖିପାରେ କିନ୍ତୁ ନିଜ ଭୁଲକୁ ଦେଖିପାରେ ନାହିଁ। ଜୀବନରେ କିଛି ବି ସହଜରେ ପାଇବାକୁ ଚେଷ୍ଟା କରନି। ମନେ ରଖ, ଯାହା ସହଜରେ ମିଳେ ସେ ବେଶୀ ଦିନ ରହେ ନା। ଯେପର୍ଯ୍ୟନ୍ତ ଆମ ନିଜ ସମସ୍ୟା ପାଇଁ ଅନ୍ୟକୁ ଦୋଷୀ ମନେ କରିବା ସେ ପର୍ଯ୍ୟନ୍ତ ଆମ ନିଜ ସମସ୍ୟାର ସମାଧାନ କରିପାରିବାନି। ସତ କହିଲେ କିଛି ବି ଅସୁବିଧା ହୁଏନି, ଏହି ସାମାନ୍ୟ କଥାଟିକୁ ଆମେ ଗ୍ରହଣ କରିପାରୁନା। ପରିଶ୍ରମୀ ଲୋକେ ସବୁକିଛିକୁ ପଛ କରି ନିଜ କାମକୁ ପ୍ରାଧାନ୍ୟ ଦେଇଥାନ୍ତି। କର୍ମ ସହିତ ଫଳାଫଳକୁ ଯୋଗ ନ କରି ନିଜ କର୍ତ୍ତବ୍ୟ କରିଚାଲନ୍ତୁ।
ଶୁଣୁଥିଲେ ସାଥୀ ଆଜିର ଅନୁଚିନ୍ତା। ଅନୁଚିନ୍ତା ଆମ ଜୀବନକୁ ଅନେକ ଜ୍ଞାନ ଦେଇଥାଏ। ସାଥୀ, ଏବେ ଆସନ୍ତୁ ଶୁଣିବା ପିଲାଙ୍କ ଗପ ପଡ଼ା। ଏହାକୁ ନେଇ ଆସୁଛନ୍ତି ସୁମି ହନ୍ତାଳ।
ବନ୍ଧୁଙ୍କ ସହିତ ଯାତ୍ରା। ଗୋଟିଏ ଗାଁରେ ରାମାନୁଜ ନାମକ ଜଣେ ଯୁବକ ରହୁଥିଲେ। ଗୋଟିଏ ଦିନ ରାମାନୁଜ କୁ ଏକ ଅଜଣା ସହରକୁ ଯିବାକୁ ପଡ଼ିଲା। ତାର ମା ରାମାନୁଜକୁ ଡାକି କହିଲେ, ମୋର ପ୍ରିୟ ପୁଅ, ଏକା ଯାତ୍ରା କରିବୁନି, ଭଲ ହେବ ତୁ ସାଙ୍ଗରେ ଜଣେ ସାଥୀ ନେଇକି ଯା। ଯେବେ ତତେ କାମ ପଡ଼ିବ ଓ ତୁ କେବେ କଷ୍ଟରେ ଥିବୁ ସେ ତତେ ସାହାଯ୍ୟ କରିବ। ସେ ଏକ କଙ୍କଡ଼ାକୁ ରାମାନୁଜର ଯାତ୍ରା କରିବା ବେଗରେ ପକାଇ ଦେଲେ। ସେ କଙ୍କଡ଼ାଙ୍କୁ ଏକ କର୍ପୂର ଡବା ଭିତରେ ରଖିକରି ନିଜର ଯାତ୍ରା ଆରମ୍ଭ କଲେ। ଲମ୍ବା ବାଟ ଚାଲି ଚାଲି ଗଲା ପରେ ତଖି ପଡ଼ିଲେ। ରାମାନୁଜ ଯାଇ ଗୋଟେ ବିଶାଳ ଖାଇ ବର ଗଛ ମୂଳରେ ବସିଗଲେ ଓ ବିଶ୍ରାମ କଲେ। ତଖି ଯିବା କାରଣରୁ ତାଙ୍କୁ ଜଲ୍ଦି ନିଦ ଆସିଗଲା। ସେହି ବର ଗଛ କରଡ଼ରେ ଏକ ସାପ ରହୁଥିଲା। ସାପଟି ଗଛରୁ ତଳକୁ ଆସି ରାମାନୁଜର ବେଗ ପାଖକୁ ଗଲା। ସାପଟିକୁ ସେ କର୍ପୂର ଡବା ଆକର୍ଷିତ କଲା, ସେଥିପାଇଁ ସେ ବେଗ ପାଖକୁ ଗଲା। ଯେମିତି ସାପଟି ବେଗର ସେ କର୍ପୂର ଡବା ଭିତରକୁ ଗଲା, ଭିତରେ ଥିବା କଙ୍କଡ଼ାଟି ସାପର ବେକକୁ ଦରି ପକାଇଲା ଆଉ ତାକୁ ମାରିଦେଲା। ଯେବେ ରାମାନୁଜ ଉଠିଲେ ତ ନିଜ ପାଖରେ ମରି ପଡ଼ିଥିବା ସାପକୁ ଦେଖି ଆଶ୍ଚର୍ଯ୍ୟ ଚକିତ ହୋଇଗଲେ ଏବଂ ତାଙ୍କୁ ତାଙ୍କ ମାଆଙ୍କର କଥା ମନେ ପଡ଼ିଲା। ତଥା ପ୍ରସନ୍ନତାରେ ଭାବିଲେ, ମା ଯାତ୍ରା କହିଥିଲେ ଯାହା କହିଥିଲେ ତାହା ସତ ହେଲା। ଧନ୍ୟବାଦ।
ଶୁଣୁଥିଲେ ପିଲାଙ୍କ ଗପ ପଢ଼ା। ସତରେ ପିଲାମାନେ ଗପକୁ ଭାରି ପସନ୍ଦ କରନ୍ତି। ପିଲାମାନେ ପଢ଼ି ନ ଜାଣିଲେ ମଧ୍ୟ ଗପ ଶୁଣିଲେ ଭାରି ଇଚ୍ଛା କରନ୍ତି ଗପ ପଢ଼ିବା ପାଇଁ। ଏବେ ଆସନ୍ତୁ ମନକୁ ଖୁସି କରିବା ଓ ଜାଗ୍ରତ ସୃଷ୍ଟି କରାଇ ଶିଶୁ ଶ୍ରମିକକୁ ବନ୍ଦ କରିବା ପାଇଁ ଶୁଣିବା ଏହି ସଙ୍ଗୀତଟି। ଏହାକୁ ଗାଇଛନ୍ତି ପିଙ୍କି, ଉଦୟ, ଗୀତା ଏବଂ ପ୍ରେମ।
তুই যা ডাবু আনবে করি তুই কাম পাইটি কলে জিউ না হেসে স্কুলে ন যা। सुख के देख ले आया पच के ऐसी दुख भविष्य तार गड़वा दिन न दिया दुख मन रखा तके बुझस नहीं बदली गल बेजुग ଲଗ ତୁଇ ପାଠ ପଢି କରି କାଇଟା କସୁବେ ଟକି ହିଅ କି ପିଲା ହେଅ ଆଇନ ଥାନେ ସବୁ ସମାନ ସାନ ନନ୍ଦିକେ କାମ ପଟାଇଲେ ବାନ୍ଧି ନେବାଇ ପୁଲିସ ମନ কথাকে ন মানে কাণ্ডর কথাকে দেলাসনি লোকর কথাকে শুনলাসনি। ସରକାର ଦେଲାନି କାମ କରିବାର ଉପାୟ ସବୁ ବଦଳି ଗଲାନି ସବୁ କାମ ଲଗେ ଆଜିକାଲି ପାଠ ଲଡ଼କେ ଆଇଲାନି ପଡ଼ବ। जीवन तुम्हें देले सो जन्म पाठ पढ़ाई शिक्षित भल मापुर समान धन्य आमर जीवन तुम्हें देले सो जन्म पाठ पढ़ाई शिक्षित भल मापुर समान
शुणुले सुंदर संगीत जारे नुने एही गीतटी केमिते लागिला आशा करूछी भल लागिथिबो एबे आसंतु सुनेबा जणा अजणा
जणा अजणा कार्यक्रम रे मु पिंकी नायक आपण माननको स्वागत करूछी साथी आजिर जणा अजणा कार्यक्रम रे किछि नुआ आकर्षण रहिछि आसंतु जानिबा चंद्रयान 3 केबे चंद्रमा को छड़ा जायथिला कुहंतु बंधु बंधु एहारो उत्तर कुहंतु हाँ चिंता करंतु नहीं एहारो उत्तर होची 14 जुलाई 2023 चंद्रयान 3 को 14 जुलाई 2023 केऊ समय रे चंद्रपृष्ठ को छड़ा जायथिला एहारो उत्तर तो आपण माने जानिथिबे तथापि मु कहौची 2:35 PM रे चंद्रयान 3 भारतर केऊ राज्यरु चंद्रपृष्ठ को पठा जायथिला कुहंतु बंधु एहार उत्तर तो कुहंतु हाँ आपण माने सटीक कहिछंती एहार उत्तर होछि आंध्रप्रदेश चंद्रयान 3 आंध्रप्रदेशर केऊ सहररु केऊ स्थान को छडा जायथिला कुहंतु हाँ एटा सटीक उत्तर सती धवन स्पेस सेंटर श्रीहरिकोटा चंद्रयान 3 पृथ्वी पृष्ठरु चंद्र को केते दूरता विशिष्ट 384,400 किलोमीटर चंद्रयान 3 पृथ्वी पृष्ठरु चंद्रमा को केबे अवतरण करबा बोले जणा जायछि हाँ 23 अगस्त 2023 एही चंद्रयान 3 को केऊ संस्था द्वारा तयारी करा जायछि कुहंतु बंधु एहार उत्तर कुहंतु सठिक उत्तर इसरो इंडियन स्पेस रिसर्च ऑर्गेनाइजेशन चंद्रयान 3 को चंद्रपृष्ठर केउठी अवतरण करा जीव चंद्रपृष्ठर दक्षिण ध्रुव ठारे चंद्रयान 3 को केऊ रॉकेट द्वारा करा गला कुहंतु बंधु हाँ हाँ सठिक उत्तर होची LVM3M4 LVM रो पूरा नाम कौन लॉन्च व्हीकल मार्क इसरो केबे स्थापन करा जायथिला सठिक उत्तर 15 अगस्त 1969 एहार मुख्य कार्यालय केउठारे अछि एहार उत्तर आपण माने तो जानिथिबे बेंगलुरु कर्णाटक ठारे इसरोर वर्तमान चेयरमैन किए इसरोर वर्तमान चेयरमैन होउछंती एस समनाथ मिशन चंद्रयान 3 रो लैंडर रा नाम कौन रखा जायछि एहार उत्तर होछि आपण माने जानिछंती मु मध्य आपण मानकु जणै देउछि विक्रम धन्यवाद
साथी आजिर ए जणा अजना कार्यक्रम सहित आशा करछि आपण मानकु भल लागिथिबो एही अध्यायटी एबे साथी कार्यक्रमटी को एही सारिबार बेळ आजि पई मु थिली मुस्कान खुसला नमस्कार। सुस्थ शरीर थिले रहिथाय सुस्थ मन पुणी रहिथाय सुस्थ जीवन ए जीवन को किए बा भरसा न कही चली जाए प्रश्वास पवन हाँ ना बंधु यह केते दूर जुक्तियुक्त आम समस्ते जानिछे आज अध्याय मु मुस्कान समस्त स्वागत आसंत शुणा आज अनुचिंता
आज अनुचिंता को समस्त को स्वागत भल कम करने लगे केवेहले समय को अपेक्षा करना समय सत्यर पिता यार माता आमर मन मिछ कौवा लोक को समय ही उचित शिक्षा दे थाए जदि सतपथर अच्छा तेरे नीरव रही कम कर चलतु धन्यवाद
शुणुले आज अनुचिंता ବର୍ତ୍ତମାନ ଆସନ୍ତୁ ଶୁଣିବା କୋରାପୁଟ ଜିଲ୍ଲାର ଗୋଟିଏ ଖେଳ ଗୀତ। ଏହାକୁ ପରିବେଷଣ କରୁଛନ୍ତି ଜମ୍ବବତୀ ଖଡ଼ା, ପ୍ରତିମା ପରଜା ଓ ତାଙ୍କ ସାଥୀ।
ମାଣ୍ଡିଆ ପାଦାଇ ମାଣ୍ଡିଆ ଗଛ ହୋଇଲା କିଡ଼ି କିଡ଼ିଟା, କହିଦିଆ କହିଦିଆ ନୁନା ହୋଲିଆ ଘରର ବେଟା, କହିଦିଆ କହିଦିଆ ନୁନା ହୋଲିଆ ଘରର ବେଟା।
ଆଷାଢ଼ ପନ୍ଦର ମାସେ ମାରିଲେ ଆଶା ମୁଣ୍ଡା, କହିଦେବୁ ନୁନି ମାଣ୍ଡିଆ ପାଦାଇ ମାଣ୍ଡିଆ ଗଛ ହୋଇଲା କିଡ଼ି କିଡ଼ିଟା, ମାଣ୍ଡିଆ ପାଦାଇ ମାଣ୍ଡିଆ ଗଛ ହୋଇଲା କେଡ଼େ କିଡ଼ିଟା।
ଧାନ ପାଦାଇ ଧାନ ଗଛ ହୋଇଲା କିଡ଼ି କିଡ଼ିଟା, କହିଦିଆ କହିଦିଆ ନୁନା ପୂଜାରୀ ଘରର ବେଟା, କହିଦିଆ କହିଦିଆ ନୁନା ପୂଜାରୀ ଘରର ବେଟା।
ସର୍ବନ୍ଦା ପୁନ ମାସେ ମାରିଲେ ଆସ ମୁଣ୍ଡା, କହିଦେବୁ ନୁନି ଧାନ ପଦାଇ ଧାନ ଗଛ ହୋଇଲା କେଡ଼େ କେଡ଼େଟା, ଧାନ ପଦାଇ ଧାନ ଗଛ ହୋଇଲା କେଡ଼େ କେଡ଼େଟା।
କାନ୍ଦୁଲ ପଦାଇ କାନ୍ଦୁଲ ଗଛ ହୋଇଲା କେଡ଼େ କେଡ଼େଟା, କହିଦିଆ କହିଦିଆ ନୁନା ନାୟକ ଘରର ବେଟା, କହିଦିଆ କହିଦିଆ ନୁନା ନାୟକ ଘରର ବେଟା।
ଆଷାଢ଼ ପନ୍ଦର ମାସେ ମାରିଲେ ମୁଣ୍ଡା, କହିଦେବୁ କହିଦେବୁ ନୁନି କାନ୍ଦୁଲ ପଦାଇ କାନ୍ଦୁଲ ଗଛ ହୋଇଲା କେଡ଼େ କେଡ଼େଟା, କାନ୍ଦୁଲ ପଦାଇ କାନ୍ଦୁଲ ଗଛ ହୋଇଲା କେଡ଼େ କେଡ଼େଟା।
ଅଲସି ପଦାଇ ଅଲସି ଗଛ ହୋଇଲା କେଡ଼େ କେଡ଼େଟା, କହିଦିଆ କହିଦିଆ ନୁନା ଦିଶାରୀ ଘରର ବେଟା, କହିଦିଆ କହିଦିଆ ନୁନା ଦିଶାରୀ ଘରର ବେଟା।
ଆଷାଢ଼ ପନ୍ଦର ମାସେ ମାରିଲେ ଆସ ମୁଣ୍ଡା, କହିଦେବୁ କହିଦେବୁ ନୁନି ଅଲସି ପାଦାଇ ଅଲସି ଗଛ ହୋଇଲା କେଡ଼େ କେଡ଼େଟା, ଅଲସି ପାଦାଇ ଅଲସି ଗଛ ହୋଇଲା କେଡ଼େ କେଡ଼େଟା।
ଶୁଆ ପାଦାଇ ଶୁଆ ଗଛ ହୋଇଲା କେଡ଼େ କେଡ଼େଟା, କହିଦିଆ କହିଦିଆ ନୁନା ଚାଲନ ଘରର ବେଟା, କହିଦିଆ କହିଦିଆ ନୁନା ଚାଲନ ଘରର ବେଟା।
ଆଷାଢ଼ ପନ୍ଦର ମାସେ ମାରିଲେ ଆସ ମୁଣ୍ଡା, କହିଦେବୁ କହିଦେବୁ ନୁନି ଶୁଆ ପାଦାଇ ଶୁଆ ଗଛ ହୋଇଲା କେଡ଼େ କେଡ଼େଟା, ଶୁଆ ପାଦାଇ ଶୁଆ ଗଛ ହୋଇଲା କେଡ଼େ କେଡ଼େଟା।
ଗପାଦାଇ ଗ ଗଛ ହୋଇଲା କେଡ଼େ କେଡ଼େଟା, କହିଦିଆ କହିଦିଆ ନୁନା ବାରିକ ଘରର ବେଟା, କହିଦିଆ କହିଦିଆ ନୁନା ବାରିକ ଘରର ବେଟା।
ଆଷାଢ଼ ପନ୍ଦର ମାସେ ମାରିଲେ ଆସ ମୁଣ୍ଡା, କହିଦେବୁ କହିଦେବୁ ନୁନି ଗପାଦାଇ ଗ ଗଛ ହୋଇଲା କେଡ଼େ କେଡ଼େଟା, ଗପାଦାଇ ଗ ଗଛ ହୋଇଲା କେଡ଼େ କେଡ଼େଟା।
ଜନ୍ଦ୍ରି ପାଦାଇ ଜନ୍ଦ୍ରି ଗଛ ହୋଇଲା କେଡ଼େ କେଡ଼େଟା, କହିଦିଆ କହିଦିଆ ନୁନା ଗୁରୁମା ଘରର ବେଟା, କହିଦିଆ କହିଦିଆ ନୁନା ଗୁରୁମା ଘରର ବେଟା।
ଆଷାଢ଼ ପନ୍ଦର ମାସେ ମାରିଲେ ଆସ ମୁଣ୍ଡା, କହିଦେବୁ କହିଦେବୁ ନୁନି ଜନ୍ଦ୍ରି ପାଦାଇ ଜନ୍ଦ୍ରି ଗଛ ହୋଇଲା କେଡ଼େ କେଡ଼େଟା, ଜନ୍ଦ୍ରି ପାଦାଇ ଜନ୍ଦ୍ରି ଗଛ ହୋଇଲା କେଡ଼େ କେଡ଼େଟା।
କାଙ୍ଗୁ ପାଦାଇ କାଙ୍ଗୁ ଗଛ ହୋଇଲା କେଡ଼େ କେଡ଼େଟା, କହିଦିଆ କହିଦିଆ ନୁନା ଚାଷୀ ଘରର ବେଟା, କହିଦିଆ କହିଦିଆ ନୁନା ଚାଷୀ ଘରର ବେଟା।
ଆଷାଢ଼ ପନ୍ଦର ପନ୍ଦର ମାସେ ମାରିଲେ ଆସ ମୁଣ୍ଡା, କହିଦେବୁ କହିଦେବୁ ନୁନି କାଙ୍ଗୁ ପାଦାଇ କାଙ୍ଗୁ ଗଛ ହୋଇଲା କେଡ଼େ କେଡ଼େଟା, କାଙ୍ଗୁ ପାଦାଇ କାଙ୍ଗୁ ଗଛ ହୋଇଲା କେଡ଼େ କେଡ଼େଟା।
ବିରି ପାଦାଇ ବିରି ଗଛ ହୋଇଲା କେଡ଼େ କେଡ଼େଟା, କହିଦିଆ କହିଦିଆ ନୁନା ପୂଜାରୀ ଘରର ବେଟା, କହିଦିଆ କହିଦିଆ ନୁନା ପୂଜାରୀ ଘରର ବେଟା।
ଆଷାଢ଼ ପନ୍ଦର ମାସେ ମାରିଲେ ଆସ ମୁଣ୍ଡା, କହିଦେବୁ କହିଦେବୁ ନୁନି ବିରି ପାଦାଇ ବିରି ଗଛ ହୋଇଲା କେଡ଼େ କେଡ଼େଟା,
ବିରିପାଦାଇ ବିରି ଗଛ ହୋଇଲା କେଡ଼େ କେଡ଼େଟା,
କୋଳଥ ପାଦାଇ କୋଳଥ ଗଛ ହୋଇଲା କେଡ଼େ କେଡ଼େଟା, କହି ଦିଆ ନୁନା ନାୟକ ଘରର ବେଟା, କହି ଦିଆ ନୁନା ନାୟକ ଘରର ବେଟା।
ଆସର ବନ୍ଦାପନ ମାସେ ମାରିଲେ ଆସ ମୁଣ୍ଡା, କହି ଦେବୁ ନନି କଳତ ପାଦାଇ କଳତ ଗଛ ହୋଇଲା କେଡ଼େ କେଡ଼େଟା, କଳତ ପାଦାଇ କଳତ ଗଛ ହୋଇଲା କେଡ଼େ କେଡ଼େଟା।
ଝୁଡ଼ୁଙ୍ଗ ପାଦାଇ ଝୁଡ଼ୁଙ୍ଗ ଗଛ ହୋଇଲା କେଡ଼େ କେଡ଼େଟା, କହି ଦିଆ ନୁନା ଦିଶାରି ଘରର ବେଟା, କହି ଦିଆ ନୁନା ଦିଶାରି ଘରର ବେଟା।
ଆଷାଢ଼ ବନ୍ଦାପନ ମାସେ ମାରିଲେ ଆସ ମୁଣ୍ଡା, କହି ଦେବୁ ନୁନି ଝୁଡ଼ୁଙ୍ଗ ପାଦାଇ ଝୁଡ଼ୁଙ୍ଗ ଗଛ ହୋଇଲା କେଡ଼େ କେଡ଼େଟା, ଝୁଡ଼ୁଙ୍ଗ ପାଦାଇ ଝୁଡ଼ୁଙ୍ଗ ଗଛ ହୋଇଲା କେଡ଼େ କେଡ଼େଟା।
ଆଳୁ ପାଦାଇ ଆଳୁ ଗଛ ହୋଇଲା କେଡ଼େ କେଡ଼େଟା, କହି ଦିଆ ନୁନା ଚାଲନ ଘରର ବେଟା, କହି ଦିଆ ନୁନା ଚାଲନ ଘରର ବେଟା।
ଆଷାଢ଼ ବନ୍ଦାପନ ମାସେ ମାରିଲେ ଆସ ମୁଣ୍ଡା, କହି ଦେବୁ ନୁନି ଆଳୁ ପାଦାଇ ଆଳୁ ଗଛ ହୋଇଲା କେଡ଼େ କେଡ଼େଟା, ଆଳୁ ପାଦାଇ ଆଳୁ ଗଛ ହୋଇଲା କେଡ଼େ କେଡ଼େଟା।
ଭେଜରି ପାଦାଇ ଭେଜରି ଗଛ ହୋଇଲା କେଡ଼େ କେଡ଼େଟା, କହି ଦିଆ ନୁନା ବାରିକ ଘରର ବେଟା, କହି ଦିଆ ନୁନା ବାରିକ ଘରର ବେଟା।
ଆଷାଢ଼ ବନ୍ଦାପନ ମାସେ ମାରିଲେ ଆସ ମୁଣ୍ଡା, କହି ଦେବୁ ନୁନି ଭେଜରି ପାଦାଇ ଭେଜରି ଗଛ ହୋଇଲା କେଡ଼େ କେଡ଼େଟା, ଭେଜରି ପାଦାଇ ଭେଜରି ଗଛ ହୋଇଲା କେଡ଼େ କେଡ଼େଟା।
ମରିଚ ପାଦାଇ ମରିଚ ଗଛ ହୋଇଲା କେଡ଼େ କେଡ଼େଟା, କହି ଦିଆ ନୁନା ଗୁରୁମାଇ ଘରର ବେଟା, କହି ଦିଆ ନୁନା ଗୁରୁମାଇ ଘରର ବେଟା।
ଆଷାଢ଼ ବନ୍ଦାପନ ମାସେ ମାରିଲେ ଆସ ମୁଣ୍ଡା, କହି ଦେବୁ ନୁନି ମରିଚି ପାଦାଇ ମରିଚି ଗଛ ହୋଇଲା କେଡ଼େ କେଡ଼େଟା, ମରିଚି ପାଦାଇ ମରିଚି ଗଛ ହୋଇଲା କେଡ଼େ କେଡ଼େଟା।
ବିନିସ ପାଦାଇ ବିନିସ ଗଛ ହୋଇଲା କେଡ଼େ କେଡ଼େଟା, କହି ଦିଆ ନୁନା ଚାଷୀ ଘରର ବେଟା, କହି ଦିଆ ନୁନା ଚାଷୀ ଘରର ବେଟା।
ଆଷାଢ଼ ବନ୍ଦାପନ ମାସେ ମାରିଲେ ଆସ ମୁଣ୍ଡା, କହି ଦେବୁ ନୁନି ବିନିସି ପାଦାଇ ବିନିସି ଗଛ ହୋଇଲା କେଡ଼େ କେଡ଼େଟା, ବିନିସି ପାଦାଇ ବିନିସି ଗଛ ହୋଇଲା କେଡ଼େ କେଡ଼େଟା।
କାର୍ଲା ପାଦାଇ କାର୍ଲା ଗଛ ହୋଇଲା କେଡ଼େ କେଡ଼େଟା, କହି ଦିଆ ନୁନା ଦିଶାରି ଘରର ବେଟା, କହି ଦିଆ ନୁନା ଦିଶାରି ଘରର ବେଟା।
ଆଷାଢ଼ ବନ୍ଦାପନ ମାସେ ମାରିଲେ ଆସ ମୁଣ୍ଡା, କହି ଦେବୁ ନୁନି କାର୍ଲା ପାଦାଇ କାର୍ଲା ଗଛ ହୋଇଲା କେଡ଼େ କେଡ଼େଟା, କାର୍ଲା ପାଦାଇ କାର୍ଲା ଗଛ ହୋଇଲା କେଡ଼େ କେଡ଼େଟା।
ଲବିଆ ପାଦାଇ ଲବିଆ ଗଛ ହୋଇଲା କେଡ଼େ କେଡ଼େଟା, କହି ଦିଆ ନୁନା ପୂଜାରୀ ଘରର ବେଟା, କହି ଦିଆ ନୁନା ପୂଜାରୀ ଘରର ବେଟା।
ବନ୍ଦାପନ ମାସେ ମାରିଲେ ଆସ ମୁଣ୍ଡା, କହି ଦେବୁ ନୁନି ଲବିଆ ପାଦାଇ ଲବିଆ ଗଛ ହୋଇଲା କେଡ଼େ କେଡ଼େଟା, ଲବିଆ ପାଦାଇ ଲବିଆ ଗଛ ହୋଇଲା କେଡ଼େ କେଡ଼େଟା।
ଶୁଣୁଥିଲେ ଖେଳ ଗୀତ, ଆଶା କରୁଛି ଆପଣମାନଙ୍କୁ ଭଲ ଲାଗୁଥିବ। ଏବେ ଆସନ୍ତୁ ଶୁଣିବା ଗୋଟିଏ ଗପ, ଏହାକୁ ନେଇ ଆସୁଛନ୍ତି ପିଙ୍କି ନାୟକ।
ନମସ୍କାର, ଆଜିର ଗପ କାର୍ଯ୍ୟକ୍ରମରେ ମୁଁ ଆପଣମାନଙ୍କୁ ସ୍ୱାଗତ ଜଣାଉଛି। ଗପଟିର ନାଁ ହେଉଛି ହାରିବାର ଜିତ। ମା' ନିଜର ପୁଅ ତଥା କୃଷକର ନିଜର ଭରି ରହିଥିବା କ୍ଷେତକୁ ଦେଖିକି ଯେଉଁ ସୁଖର ଅନୁଭୂତି ହୋଇଥାଏ, ସେହି ଆନନ୍ଦ ବାବା ଭାରତୀଙ୍କୁ ନିଜର ଘୋଡ଼ା ଦେଖିକି ଆସୁଥିଲା। ସେହି ଘୋଡ଼ା ବହୁତ ସୁନ୍ଦର ଏବଂ ବଳବାନ ଥିଲା। ବାବା ଭାରତୀ ତାଙ୍କୁ ସୁଲତାନ ବୋଲି ଡାକୁଥିଲେ ଓ ତାକୁ ଦେଖି ଅତ୍ୟନ୍ତ ପ୍ରସନ୍ନ ହେଉଥିଲେ। ସନ୍ଧ୍ୟା ସମୟରେ ଯେତେବେଳେ ପର୍ଯ୍ୟନ୍ତ ସୁଲତାନ ଉପରେ ବସିକି 8-10 ଘେରା ଚକର କାଟୁନଥିଲେ ତାଙ୍କୁ ଶାନ୍ତି ଲାଗୁନଥିଲା। ଖଡ଼ଗ ସିଂ ସେହି ଅଞ୍ଚଳର ପ୍ରସିଦ୍ଧ ଡକାୟତ ଥିଲେ। ସମୟକ୍ରମରେ ସୁଲତାନର ଏହି କୀର୍ତ୍ତି ତାଙ୍କ ପାଖରେ ମଧ୍ୟ ପହଞ୍ଚିଗଲା। ସେ ଗୋଟିଏ ଦିନ ଦ୍ୱିପହର ସମୟରେ ବାବା ଭାରତୀଙ୍କ ପାଖକୁ ପହଞ୍ଚିଲେ ଏବଂ ନମସ୍କାର କରି ବସିଗଲେ। ବାବା ଭାରତୀ ପଚାରିଲେ, ଖଡ଼ଗ ସିଂ କେମିତି ଅଛନ୍ତି? କୁହନ୍ତୁ, ଏଠାକୁ କ'ଣ ପାଇଁ ଆସିଛନ୍ତି? ଖଡ଼ଗ ସିଂ କହିଲେ, ସୁଲତାନର ଇଚ୍ଛା ଟାଣି ଆଣିଲା। ବାବା ଭାରତୀ ଏବଂ ଖଡ଼ଗ ସିଂ ଘୋଡ଼ାଶାଳରେ ପହଞ୍ଚିଲେ। ଖଡ଼ଗ ସିଂ ଘୋଡ଼ାକୁ ଦେଖିଲା, ଆଶ୍ଚର୍ଯ୍ୟ ଯେ ସେ ସହସ୍ର ଘୋଡ଼ା ଦେଖିଛନ୍ତି, କିନ୍ତୁ ଏମିତିକା ବଙ୍କା ଘୋଡ଼ା ଆଖିର ସାମ୍ନାରେ କେବେ ବି ଦେଖିନଥିଲେ। ଭାବିଲା, କି ଭାଗ୍ୟର କଥା, ଏମିତିକା ଘୋଡ଼ା ତ ଖଡ଼ଗ ସିଂ ପାଖରେ ଥିବା କଥା। ବାବା ଯେ ଜଣେ ମନୁଷ୍ୟ ହିଁ ଥିଲେ, ନିଜ ବସ୍ତୁର ପ୍ରଶଂସା ଅନ୍ୟ ମୁଖରୁ ଶୁଣି ତାଙ୍କ ହୃଦୟ ଅଶାନ୍ତ ହୋଇଉଠିଲା। ଘୋଡ଼ା ଖୋଲିକି ଖଡ଼ଗ ସିଂ ବାହାରକୁ ଚାଲିଗଲେ। ତାର ଚାଲି ଦେଖି ତାଙ୍କ ମନ ଖୁସି ହୋଇଗଲା। ଖଡ଼ଗ ସିଂ ଘୋଡ଼ାକୁ ଅଟକାଇ ତା ଗଳାରେ ହାତ ଆଉଁସି ପରମ ସହକାରେ କହିଲେ, ବାବା, ଏଇ ଘୋଡ଼ା ଆଉ ଦେବିନି, ପରନ୍ତୁ ଗୋଟେ କଥା ଶୁଣିଯାଅ। ବାବା କହିଲେ, ଖଡ଼ଗ ସିଂ ରହିଗଲା, ଯଦି ଘୋଡ଼ା ତମର ହୋଇଯାଇଛି ମୁଁ ତୁମକୁ ତାକୁ ଫେରାଇବାକୁ କହୁନି, କିନ୍ତୁ ଖଡ଼ଗ ସିଂ କେବଳ ଗୋଟିଏ ପ୍ରାର୍ଥନା କରୁଛି, ତାକୁ ମନା କରିବ ନାହିଁ, ନହେଲେ ମୋ ହୃଦୟ ଭାଙ୍ଗିଯିବ। ବାବାଜୀ ଆଦେଶ କରନ୍ତୁ, ମୁଁ ଆପଣଙ୍କର ଦାସ ଅଟେ, କିନ୍ତୁ ମୁଁ ଏ ଘୋଡ଼ାକୁ ଦେବିନି। ମୋର ପ୍ରାର୍ଥନା କେବଳ ଏତିକି ଯେ ଏହି ଘଟଣାକୁ କାହା ଆଗରେ ପ୍ରକାଶ କରିବ ନାହିଁ। ଖଡ଼ଗ ସିଂ ବହୁତ ଚିନ୍ତା କଲେ, ମାତ୍ର କିଛି ବୁଝିପାରିଲେ ନାହିଁ। ସେ ପଚାରିଲେ, ଏଥିରେ ଆପଣଙ୍କର କ'ଣ ଡର? ଏହା ଶୁଣେ ବାବା ଭାରତୀ ଉତ୍ତର ଦେଲେ ଯେ, ମନୁଷ୍ୟକୁ ଯଦି ଏହି ଘଟଣା ବିଷୟରେ ଜଣାପଡ଼େ ତ ସେମାନଙ୍କର ଅସହାୟତା ମନୁଷ୍ୟଙ୍କ ଉପରେ ବିଶ୍ୱାସ ଭାଙ୍ଗିଯିବ। ବାବା ଭାରତୀ ଚାଲିଗଲେ, ମାତ୍ର ତାଙ୍କ କଥା ଖଡ଼ଗ ସିଂଙ୍କ କାନରେ ସବୁଦିନ ପାଇଁ ବାଜୁଥିଲା। ଭାବୁଥିଲା, କେତେ ଉଚ୍ଚକୋଟିର ବିଚାର, କେତେ ପବିତ୍ର ଭାବନା! ତାଙ୍କ ମନରେ କେବଳ ଏମିତି ବିଚାର ଥିଲା କି କେହି ଲୋକମାନେ ଗରିବକୁ ବିଶ୍ୱାସ କରିବେନି। ଏହା ମନୁଷ୍ୟ ନୁହେଁ, ମଣିଷ ରୂପୀ ଭଗବାନ। ରାତିର ଅନ୍ଧାରରେ ଖଡ଼ଗ ସିଂ ବାବା ଭାରତୀଙ୍କ ମନ୍ଦିରରେ ପହଞ୍ଚିଲେ। ଖଡ଼ଗ ସିଂ ଆଗକୁ ଆସି ସୁଲତାନଙ୍କୁ ତା ଜାଗାରେ ବାନ୍ଧିଦେଲେ। ଚତୁର୍ଥ ପହର ଆରମ୍ଭ ହେଲା ପରେ ବାବା ଭାରତୀ ତାଙ୍କ କୋଠରୀରୁ ବାହାରି ଥଣ୍ଡା ଜଳରେ ସ୍ନାନ କରିବାକୁ ଗଲେ। ଘୋଡ଼ା ତାର ସ୍ୱାମୀର ପାଦର ଛପାକୁ ଜାଣିପାରି ଜୋରରେ ଚିତ୍କାର କଲା। ବାବା ଭାରତୀ ଆଶ୍ଚର୍ଯ୍ୟ ହୋଇ ଶୁଣିଲେ ଏବଂ ଖୁସିରେ ତାକୁ ପ୍ରେମରେ କୋଳେଇ ଧରି କାନ୍ଦିଲେ, ଯେମିତି ବାପା ନିଜର ହଜିଯାଇଥିବା ପୁଅକୁ ବହୁତ ଦିନ ପରେ ପାଇଛି। ତାପରେ ସନ୍ତୋଷରେ କହିଲେ, ଏବେ ଆଉ କେହି ବି ଅସହାୟ ଓ ନିଃସହାୟ ଲୋକମାନଙ୍କ ସେବା କରିବାରେ ମୁହଁ ମୋଡ଼ିବେନି। ଧନ୍ୟବାଦ।
ଏତେବେଳେ ଯାଏ ଶୁଣୁଥିଲେ ଗପ ହାରିବାର ଜିତ୍। ବନ୍ଧୁ, ଏହି କାର୍ଯ୍ୟକ୍ରମ ସହିତ ଆଜିର ଅଧ୍ୟାୟକୁ ଏଇଠି ରଖୁଛୁ। ନମସ୍କାର।